ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ. 2030 ସୁଦ୍ଧା ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର ପରିମାଣକୁ $25 ବିଲିୟନ୍ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ଦେଲେ ସୂଚନା. ଭାରତ ଜାପାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ଦେଶ. ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଇସିଆଇ ନେଟ୍ ଆପ୍. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଲା ପଞ୍ଜାବ କିଙ୍ଗ୍ସ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଏତନାମ ରାଷ୍ଟ୍ରପତି ତୋ ଲାମ୍ଙ୍କ ସହିତ ଆଜି ଅପରାହ୍ନରେ ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି. ବିଶେଷକରି ଦୁଇ ଦେଶ ମଧ୍ୟରେ ବିବିଧ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀ ଓ ଦ୍ୱିପକ୍ଷୀୟ ସମ୍ପର୍କ ସମେତ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଏବଂ ବୈଶ୍ୱିକ ସମସ୍ୟା ସମ୍ପର୍କିତ ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା. ଏହି ଆଲୋଚନା ପରେ ଉଭୟ ନେତାଙ୍କ ଉପସ୍ଥିତିରେ ଭାରତ ଓ ଭିଏତନାମ ମଧ୍ୟରେ ଡିଜିଟାଲ୍ ଜ୍ଞାନକୌଶଳ, ବିରଳ ମୃତ୍ତିକା, ମେଡିକାଲ୍ ସାମଗ୍ରୀ ଅଧିନିୟମ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଡିଟ୍, ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା, ସଂସ୍କୃତି ଓ ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଷ୍ଟ୍ରପତି ଶ୍ରୀ ଲାମ୍ଙ୍କ ସହ ମିଳିତ ଭାବେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ଭିଏତନାମର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାର ଏକ ମାସ ମଧ୍ୟରେ ସେ ଭାରତ ଗସ୍ତ କରିଛନ୍ତି. ଏହାଦ୍ୱାରା ଭାରତ ଭିଏତନାମ ସମ୍ପର୍କକୁ ଶ୍ରୀ ଲାମ୍ କେତେ ଗୁରୁତ୍ୱ ଦିଅନ୍ତି ତାହା ପ୍ରତିଫଳିତ ହେଉଛି. ପ୍ରଧାନମନ୍ତ୍ରୀ କହିଛନ୍ତି, ଭିଏତନାମର ପୁରାତନ ଚମ୍ପା ସଭ୍ୟତାର ଐତିହ୍ୟଗୁଡ଼ିକୁ ଭାରତରେ ସଂରକ୍ଷିତ ରଖିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି. ଶ୍ରୀ ଲାମ୍ ତାଙ୍କ ଗସ୍ତ ବିହାରର ବୌଦ୍ଧଗୟା ପରିଦର୍ଶନ ସହିତ ଆରମ୍ଭ କରିଥିବାରୁ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ଏକ ସଶକ୍ତ ସଭ୍ୟତାଗତ ଓ ଆଧ୍ୟାତ୍ମିକ ମହତ୍ୱ ବହନ କରେ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି.
ଭିଏତନାମ କେ ପ୍ରେସିଡେଣ୍ଟ ବନ୍ନେ କେ ବାଦ ଏକ ମହିନେ କେ ଭିତର ହି ହୈ ଉନକା ଭାରତ ଆନା ଔର ଏକ ହାଇ ଲେଭଲ ଡେଲିଗେସନ ସମେତ କଇ ବିଜନେସ ଲିଡର୍ସ କେ ସାଥ ଆନା ୟେ ସ୍ପଷ୍ଟ କରତା ହୈ କି ବେ ଭାରତ ଭିଏତନାମ ସମ୍ବନ୍ଧୋ କୋ କିତନି ପ୍ରାଥମିକତା ଦେତେ ହୈ। ଇତନା ହି ନହିଁ, ଉନ୍ହୋନେ ଭାରତ କି ଯାତ୍ରା କି ଶୁରୁଆତ ବୌଦ୍ଧ ଗୟା ସେ କି। ୟେ ହମାରେ ଦୋନୋ ଦେଶୋ କି ସାଝା ସଭ୍ୟତାଗତ ଔର ଆଧ୍ୟାତ୍ମିକ ପରମ୍ପରାକୁ ଦର୍ଶାତା ହୈ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ପରେ ଭାରତରୁ ଭିଏତନାମକୁ ଔଷଧ ରପ୍ତାନୀ ପରିମାଣ ବୃଦ୍ଧି ପାଇବ। ଏହାଛଡ଼ା କୃଷି, ମତ୍ସ୍ୟ ଓ ପଶୁଧନ ସାମଗ୍ରୀ ମଧ୍ୟ ସେଠାକୁ ସୁରୁଖୁରୁରେ ରପ୍ତାନୀ କରାଯାଇପାରିବ। ସେହିଭଳି ଦୁଇ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଭାଗିଦାରୀକୁ ଅଧିକ ସଶକ୍ତ କରିବା ସହିତ ଆର୍ଥିକ ସଂଯୋଗୀକରଣ ପ୍ରୋହାହନ ଦେବା ଲାଗି ନିଷ୍ପଭି ହୋଇଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତର ଆକ୍ଟ ଇଷ୍ଟ ନୀତି ଏବଂ ଭିଜନ ମହାସାଗର ନୀତିରେ ଭିଏତନାମର ଏକ ପ୍ରମୁଖ ଭୂମିକା ରହିଛି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରସଙ୍ଗରେ ଉଭୟ ଦେଶ ଏକମତ ପୋଷଣ କରିଛନ୍ତି। ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ଆଇନ ଶୃଙ୍ଖଳା, ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଦିଗରେ ଉଭୟ ଦେଶ ମିଳିତ ପ୍ରୟାସ କରିବେ ବୋଲି ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି, ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଓ ଭିଏତନାମ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $16 ବିଲିୟନ୍ ପହଞ୍ଚିଛି। ଆଗାମୀ 2030 ସୁଦ୍ଧା ଏହି ପରିମାଣକୁ $25 ବିଲିୟନ୍ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆଜ ହମ୍ ଅପନେ ସମ୍ବନ୍ଧକୁ ଏନହାନ୍ସ କମ୍ପ୍ରିହେନ୍ସିଭ ଷ୍ଟ୍ରାଟେଜିକ ପାର୍ଟନରସିପ କେ ସ୍ତର ପର ଲେ ଯା ରହେ ହୈଁ। ଅବ ହମ୍ ଅପନି ସାଝେଦାରୀକୁ ଔର ଉଚ୍ଚେ ଲକ୍ଷ୍ୟ କି ଓର ଅଗ୍ରସର କରେଙ୍ଗେ। କଲ୍ଚର କନେକ୍ଟିଭିଟି ଔର କାପାସିଟି ବିଲ୍ଡିଂ କେ ସାଥ ସାଥ ସିକ୍ୟୁରିଟି, ସଷ୍ଟେନେବିଲିଟି ଔର ସପ୍ଲାଇ ଚେନ୍ ରେଜିଲିଏନ୍ସ ହର କ୍ଷେତ୍ର ମେ ହମାରା ସହଯୋଗ ନୟେ ସ୍ତର ପର ପହଞ୍ଚେଗା। ଫ୍ରେଣ୍ଡ, ଭାରତ ଔର ଭିଏତନାମ କା ବାଇଲେଟ୍ରାଲ ଟ୍ରେଡ ପିଛଲେ ଏକ ଦଶକ ମେ ଡବଲ ହୋକର $16 ବିଲିୟନ୍ ତକ ପହଞ୍ଚ ଚୁକା ହୈ। 2030 ତକ ଇସେ $25 ବିଲିୟନ୍ ତକ ପହଞ୍ଚାନେ କେ ଲିଏ ହମନେ ଆଜ କଇ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ଲିଏ।
ଏହି ସାମ୍ବାଦିକ ସମ୍ମିଳନୀରେ ଭିଏତନାମ ରାଷ୍ଟ୍ରପତି କହିଛନ୍ତି, ଭାରତ ସହିତ ତାଙ୍କ ଦେଶର 50 ବର୍ଷ ଧରି ସୁସମ୍ପର୍କ ରହିଆସିଛି। ଏତଦ୍ବ୍ୟତୀତ ଦୁଇ ଦେଶ ସମନ୍ୱିତ ରଣନୈତିକ ଭାଗିଦାରୀକୁ ସଫଳତାର ସହ 10 ବର୍ଷ ଧରି ନିର୍ବାହ କରିଆସିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ତାଙ୍କର ଭିଏତନାମ ପ୍ରତିପକ୍ଷ ତଥା ଉପପ୍ରଧାନମନ୍ତ୍ରୀ ଜେନେରାଲ୍ ଫାନ୍ ଭାନ୍ ଗ୍ୟାଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେଥିସହିତ ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରାଯିବା ଉପରେ ଆଲୋଚନା କରାଯାଇଛି। ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀଠାରେ ତାଙ୍କର ଜାପାନ ପ୍ରତିପକ୍ଷ ଓନୋଡା କିମିଙ୍କ ସହିତ ସ୍ୱାସ୍ଥ୍ୟ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଡକ୍ଟର ସିଂ ଦୁଇ ଦେଶ ମଧ୍ୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ସମେତ ବିଭିନ୍ନ କ୍ଷେତ୍ରରେ ବହୁଦିନରୁ ରହିଆସିଥିବା ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି ବୋଲି କହିଛନ୍ତି। ମିଳିତ ଗବେଷଣା ଶିଳ୍ପ ଭାଗିଦାରୀ ଓ ସହବିକାଶ କ୍ଷେତ୍ରରେ ଦୁଇ ଦେଶ ଲାଗି ନୂତନ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ତାଙ୍କର ଜାପାନ ପ୍ରତିପକ୍ଷ ଭାରତର ତ୍ୱରିତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନବସୃଜନତା କୃତ୍ରିମ ବୁଦ୍ଧିମତା ଆଦି କ୍ଷେତ୍ରରେ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ଚଳିତ ବର୍ଷ ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ସମେତ ଅନ୍ୟ କେତେକ ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ତଥା ସ୍ୱଚ୍ଛତା ବୃଦ୍ଧି କରିବା ଦିଗରେ ଭାରତୀୟ ନିର୍ବାଚନ କମିଶନଙ୍କ ଆଇଟି ପ୍ଲାଟଫର୍ମ ଇସିଆଇ ନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତର ନିର୍ବାଚନ ଆୟୋଗ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରି କହିଛନ୍ତି, ଏହି ଇସିଆଇ ନେଟ୍ ଆପ୍ର ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ହୋଇଥିବାର ପରିଲକ୍ଷିତ ହୋଇଛି ଏବଂ ଆଜି ସୁଦ୍ଧା 10 କୋଟିରୁ ଅଧିକ ଡାଉନ୍ଲୋଡ୍ ହୋଇଥିବା ସୂଚନା ମିଳିଛି। ସେହିଭଳି ଆୟୋଗଙ୍କ ସାଇବର ସୁରକ୍ଷା ପ୍ରୋଟୋକଲ୍ ଗଣତି ଦିନ ବିଭିନ୍ନ ସ୍ଥାନରୁ ଫଳାଫଳ ପୋର୍ଟାଲ୍ ସମେତ ପ୍ରମୁଖ ନିର୍ବାଚନ ପ୍ଲାଟଫର୍ମଗୁଡ଼ିକ ଉପରେ ମନ୍ଦ ଉଦ୍ଦେଶ୍ୟ ରଖି 68 ଲକ୍ଷରୁ ଅଧିକ ସାଇବର ଆକ୍ରମଣକୁ ପ୍ରତିହତ କରାଯାଇପାରିଛି। ଏତଦ୍ବ୍ୟତୀତ ଗଣତି କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ନୂତନ କ୍ୟୁଆର୍ କୋଡ୍ ଭିତ୍ତିକ ଫଟୋ ପରିଚୟପତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ପଶ୍ଚିମବଙ୍ଗରେ ନୂତନ ବିଜେପି ସରକାର ଆସନ୍ତା 9 ତାରିଖ ଶନିବାର ଦିନ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ଶପଥ ଗ୍ରହଣ କରିବେ। ଏହି ସମାରୋହ ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ନୂତନ ସରକାରଙ୍କ ଏହି ଶପଥ ଗ୍ରହଣ ଉତ୍ସବ ସେଦିନ ପୂର୍ବାହ୍ନ 10ଟାରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ତଥା ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତାମିଲନାଡୁ ବିଧାନସଭା ନିର୍ବାଚନରେ 108 ଆସନରେ ବିଜୟୀ ହେବା ପରେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ନୂତନ ସରକାର ଗଠନ କରିବା ଲାଗି ରାଜ୍ୟପାଳ ବିଶ୍ୱନାଥ ଆଲ୍ଲେକରଙ୍କୁ ଭେଟି ଦାବି ଜଣାଇଛନ୍ତି। 51 ବର୍ଷୀୟ ବିଜୟ ଏହି ନିର୍ବାଚନରେ 2 ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଛନ୍ତି। ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଗିରିଶ ଚୋଦା ତାଙ୍କ ଦଳର 5 ଜଣ ବିଧାୟକଙ୍କର ଟିଭିକେ ପ୍ରତି ସମର୍ଥନ ସମ୍ପର୍କିତ ଏକ ପତ୍ର ଏହାର ମୁଖ୍ୟ ବିଜୟକୁ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଡିଏମ୍କେ ସହିତ ବର୍ତ୍ତମାନ ମେଣ୍ଟରେ ଥିବା ଭିସିକେର ମୁଖ୍ୟ ଟି ଥିରୁ ମାଭା ଲାଭନ୍ କହିଛନ୍ତି, ଟିଭିକେ ମେଣ୍ଟରେ ଯୋଗଦେବା ଲାଗି ଯଦି ପ୍ରସ୍ତାବ ଆସେ ତେବେ ତାଙ୍କ ଦଳ ଏ ସମ୍ପର୍କରେ ନିଷ୍ପତ୍ତି ନେବ। ଭିସିକେ ଦଳର ବର୍ତ୍ତମାନ 2 ବିଧାୟକ ଅଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ଯଦି ଆମେରିକାର ସର୍ତ୍ତରେ ରାଜି ହୁଏ ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧର ସମାପ୍ତି ଘଟିବ। ଏଥିସହିତ ହର୍ମୁଜ୍ ପ୍ରଣାଳୀ ଅବରୋଧକୁ ମଧ୍ୟ ହଟାଇ ଦିଆଯିବ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନ ଆମେରିକାର ଏହି ପ୍ରସ୍ତାବରେ ରାଜି ହେଲେ ଅପରେସନ୍ ଇପିକ୍ ଫ୍ୟୁରିକୁ ତୁରନ୍ତ ବନ୍ଦ କରିଦିଆଯିବ। ଇରାନ ଯଦି ଏଥିରେ ରାଜି ନ ହୁଏ ତେବେ ଆମେରିକା ପକ୍ଷରୁ ଆକ୍ରମଣକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯିବ। ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। 2030 ସୁଦ୍ଧା ଦ୍ୱିପକ୍ଷ ବାଣିଜ୍ୟ କାରବାର ପରିମାଣକୁ $25 ବିଲିୟନ୍ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ଦେଲେ ସୂଚନା। ଭାରତ ଜାପାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ଦେଶ। ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଇସିଆଇ ନେଟ୍ ଆପ୍। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଲା ପଞ୍ଜାବ କିଙ୍ଗ୍ସ।